ପ୍ରଥମ ବଂଶାବଳୀ ଅଧ୍ୟାୟ ଅଠର ଅନନ୍ତର ଦାଉଦ ପଲେଷ୍ଟିୟମାନଙ୍କୁ ପରାସ୍ତ କରି ନତ କଲେ ଆଉ ପଲେଷ୍ଟିୟମାନଙ୍କ ହସ୍ତରୁ ଗାତ ଓ ତହିଁର ଉପନଗର ସକଳ ହରଣ କଲେ। ତହିଁ ଉତ୍ତାରେ ସେ ମୋଆବୀୟମାନଙ୍କୁ ପରାସ୍ତ କଲେ। ତହିଁରେ ମୋଆବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଆହୁରି ସୋବାର ରାଜା ହଦରେସର ଫରାତ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ ପର୍ଯ୍ୟନ୍ତ ପରାସ୍ତ କଲେ। ପୁଣି ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ। ଆଉ ଦାଉଦ ରଥ ଅଶ୍ୱ ସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ। ଏଉତ୍ତରେ ଦମେଶକର ଅରାମୀୟମାନେ ସୋବାର ରାଜା ହଦରେସରକୁ ସାହାଯ୍ୟ କରିବାକୁ ଆସନ୍ତେ ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ। ତେଣୁ ଦାଉଦ ଦମେଶକର ଅରାମ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଏହି ପ୍ରକାର ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ। ଆଉ ଦାଉଦ ହଦରେଶ୍ୱରର ଦାସମାନଙ୍କ ସୁବର୍ଣ୍ଣ ଢାଲ ସବୁ ନେଇ ଜିରୁସାଲମକୁ ଆଣିଲେ। ପୁଣି ଦାଉଦ ହଦରେଶ୍ୱରର ଅଧିକାରସ୍ଥ ଟିଭତ୍ ଓ କୁନ୍ ନଗରରୁ ବିସ୍ତର ପିତ୍ତଳ ଆଣିଲେ। ତଦ୍ୱାରା ସଲୋମନ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ର ସକଳ ନିର୍ମାଣ କଲେ। ଅନନ୍ତର ଦାଉଦ ସୋବାର ରାଜା ହଦରେଶ୍ୱରର ସମସ୍ତ ସୈନ୍ୟ ଦଳକୁ ପରାସ୍ତ କରିଅଛନ୍ତି। ଏହା ହମାତ୍ର ରାଜା ତୈ ଶୁଣନ୍ତେ ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ପାଇଁ ଓ ହଦରେଶ୍ୱରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦରାମକୁ ତାଙ୍କ କତିକି ପଠାଇଲା। ଯେହେତୁ ହଦରେଶ୍ୱରର ତୈ ସଙ୍ଗେ ଯୁଦ୍ଧ ଥିଲା ଆଉ ହଦରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା, ଦାଉଦ ରାଜା ଇଦମ ଓ ମୟାବ ଓ ଅମନ ସନ୍ତାନଗଣ ଓ ପଲେଷ୍ଟିୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ, ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। ଆହୁରି ସରୁଆର ପୁତ୍ର ଅବିଷୟ ଲବଣ ଉପତ୍ୟକାରେ ଅଠର ହଜାର ଇଦମୀୟ ଲୋକଙ୍କୁ ବଧ କଲା, ଆଉ ସେ ଇଦମରେ ପ୍ରହରୀ ଦଳ ସ୍ଥାପନ କଲା। ତହିଁରେ ଇଦମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ। ଏହି ରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ। ପୁଣି ସରୁଆର ପୁତ୍ର ଜୟାବ ସୈନ୍ୟ ଉପରେ ପ୍ରଧାନ ଥିଲା, ଆଉ ଅହିଲୁଦ୍ର ପୁତ୍ର ଜିହସାଫଟ ଇତିହାସ ଲେଖକ ଥିଲା। ପୁଣି ଅହିଟୁବ୍ର ପୁତ୍ର ସାଦକ ଓ ଅବିଆଥର ପୁତ୍ର ଅହିମେଲକ ଯାଜକ ଥିଲେ, ଆଉ ସାପ୍ସା ଲେଖକ ଥିଲା। ପୁଣି ଜିହାଦର ପୁତ୍ର ବନାୟ କରେଥିୟ ଓ ପଲେଥିୟମାନଙ୍କ ଉପରେ ନିଯୁକ୍ତ ଥିଲା। ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।